ମାଥିଉ 27 ଅଧ୍ୟାୟ। ତା ପରଦିନ ଅତି ସକାଳୁ ସମସ୍ତ ପ୍ରଧାନ ଯାଜକ ଓ ପ୍ରାଚୀନ ନେତାମାନେ ଏକାଠି ହେଲେ ଓ ଯୀଶୁଙ୍କୁ ବଧ କରିବା ପାଇଁ ଯୋଜନା କଲେ। ସେମାନେ ଯୀଶୁଙ୍କୁ ବାନ୍ଧି ପକାଇଲେ, ତାପରେ ତାହାଙ୍କୁ ରାଜ୍ୟପାଳ ପିଲାତଙ୍କ ପାଖକୁ ନେଇଗଲେ ଓ ତାହାଙ୍କ ହାତରେ ଯୀଶୁଙ୍କୁ ଦେଇଦେଲେ। ଯିହୁଦା ଦେଖିଲା ଯେ ସେମାନେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ଯିହୁଦା ହିଁ ଯୀଶୁଙ୍କୁ ତାହାଙ୍କର ଶତ୍ରୁମାନଙ୍କ ହାତରେ ଦେଇଦେଇଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନ ଯାଜକ ଓ ପ୍ରାଚୀନ ନେତାମାନଙ୍କୁ ସେହି 30 ରୌପ୍ୟ ମୁଦ୍ରା ଫେରାଇ ଦେଲା। ସେ କହିଲା,
ମୁଁ ପାପ କରିଛି, ମୁଁ ଜଣେ ନିରପରାଧ ଲୋକକୁ ମାରିଦେବା ପାଇଁ ତୁମ୍ଭ ହାତରେ ଧରେଇ ଦେଇଛି।
ଯିହୁଦୀ ନେତାମାନେ କହିଲେ,
ଏଥିରେ ଆମ୍ଭର କିଛି ଯାଏ ଆସେ ନାହିଁ, ତୁମ୍ଭ କଥା ତୁମ୍ଭେ ବୁଝ।
ଯିହୁଦା ମନ୍ଦିର ଭିତରେ ସେହି ରୂପା ଟଙ୍କା ତକ ଫିଙ୍ଗି ଦେଲା। ତାପରେ ସେହି ଜାଗା ଛାଡ଼ି ଯିହୁଦା ଚାଲିଗଲା ଓ ନିଜକୁ ଫାଶି ଦେଲା। ପ୍ରଧାନ ଯାଜକମାନେ ମନ୍ଦିର ଭିତରେ ସେହି ରୂପା ଟଙ୍କା ତକ ଗୋଟାଇ ନେଲେ। ସେମାନେ କହିଲେ,
ମନ୍ଦିର ଟଙ୍କା ସହିତ ଏହି ଟଙ୍କା ତକ ରଖିବା ନିୟମ ବିରୁଦ୍ଧ ହେବ, କାରଣ ଏହି ଟଙ୍କା ଜଣଙ୍କର ମୃତ୍ୟୁ ପାଇଁ ଦିଆଯାଇଛି।
ବାହାରୁ ଜେରୁସାଲେମକୁ ଭ୍ରମଣରେ ଆସୁଥିବା ଲୋକମାନଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ସମାଧି ଦେବା ନିମନ୍ତେ ସେମାନେ ଏ ଟଙ୍କାରେ କୁମ୍ଭାର ଜମି ନାମରେ ନାମିତ ଜମି ଖଣ୍ଡିଏ କିଣିବାକୁ ସ୍ଥିର କଲେ। ତେଣୁ ଏବେ ସୁଦ୍ଧା ଏହି ଜମିଟିକୁ ରକ୍ତକ୍ଷେତ୍ର ବୋଲି କୁହାଯାଉଛି। ଏଭଳି ଭାବରେ ଭବିଷ୍ୟତ ବକ୍ତା ଜେରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ବାଣୀ ସଫଳ ହେଲା। ଜେରିମିୟ କହିଥିଲେ,
ସେମାନେ 30 ରୂପା ଟଙ୍କା ନେଲେ, ସେତିକି ଟଙ୍କା ଇସ୍ରାଏଲର ଲୋକେ ତାହାଙ୍କର ଜୀବନର ମୂଲ୍ୟ ସ୍ୱରୂପ ଦେବାକୁ ସ୍ଥିର କରିଥିଲେ। ପ୍ରଭୁ ମୋତେ ଦେଇଥିବା ଆଦେଶ ଅନୁସାରେ ସେମାନେ ସେହି ଟଙ୍କାରେ କୁମ୍ଭାର ଜମି ଖଣ୍ଡିକ କିଣିଲେ।
ଏହି ସମୟରେ ଯୀଶୁ ରାଜ୍ୟପାଳ ପିଲାତଙ୍କ ଆଗରେ ଠିଆ ହେଲେ। ରାଜ୍ୟପାଳ ତାହାଙ୍କୁ ପଚାରିଲେ,
ତୁମ୍ଭେ କ'ଣ ଯିହୁଦୀମାନଙ୍କର ରାଜା?
ଯୀଶୁ ଉତ୍ତର ଦେଲେ,
ହଁ।
କିନ୍ତୁ ଯେତେବେଳେ ପ୍ରଧାନ ଯାଜକ ଓ ପ୍ରାଚୀନ ନେତାମାନେ ତାହାଙ୍କୁ ଅଭିଯୁକ୍ତ କଲେ, ସେ କିଛି ଉତ୍ତର ଦେଲେ ନାହିଁ। ତେଣୁ ପିଲାତ ଯୀଶୁଙ୍କୁ ପଚାରିଲେ,
ସେମାନେ ତୁମ୍ଭ ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ, କାହିଁକି ଉତ୍ତର ଦେଉନାହଁ?
କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦେବାକୁ ମନା କଲେ। ଏଥିରେ ପିଲା ତ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରତ୍ୟେକ ବର୍ଷ ନିସ୍ତାର ପର୍ବ ଅବସରରେ ରାଜ୍ୟପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକକୁ ମୁକ୍ତ କରିବାକୁ ଚାହୁଁଥିଲେ କେବଳ ସେହି ଲୋକକୁ ମୁକ୍ତ କରାଯାଉଥିଲା। ସେହି ସମୟରେ ବାରବ୍ବା ନାମରେ ଜଣେ କୁଖ୍ୟାତ ବନ୍ଦୀ ଥିଲା। ତେଣୁ ଯେତେବେଳେ ସବୁ ଲୋକେ ଏକାଠି ଜମା ହେଲେ, ସେତେବେଳେ ପିଲା ତ ସେମାନଙ୍କୁ ପଚାରିଲେ,
ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି, ବାରବ୍ବା ଓ ଯୀଶୁଙ୍କ ମଧ୍ୟରୁ କାହାକୁ ମୁକ୍ତ କରିବାକୁ ଚାହୁଁଛ?
ପିଲା ତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଈର୍ଷାପରାୟଣ ଥିଲେ, ସେଥିପାଇଁ ତାହାଙ୍କ ହାତରେ ଯୀଶୁଙ୍କୁ ସମର୍ପି ଦେଇଛନ୍ତି। ପିଲା ତ ବିଚାର ମଞ୍ଚରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା,
ଏହି ଧାର୍ମିକ ଲୋକଟିର କିଛି ହେଲେ କ୍ଷତି କର ନାହିଁ, ମୁଁ ତାହାଙ୍କ ବିଷୟରେ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ସେଥିଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।
କିନ୍ତୁ ପ୍ରଧାନ ଯାଜକ ଓ ପ୍ରାଚୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ ସେମାନେ ବାରବ୍ବାକୁ ମୁକ୍ତ କରିବା ପାଇଁ ଓ ଯୀଶୁଙ୍କୁ ମାରିଦେବା ପାଇଁ ଅନୁରୋଧ କରନ୍ତୁ। ରାଜ୍ୟପାଳ ପିଲା ତ ପଚାରିଲେ,
ବାରବ୍ବା ଓ ଯୀଶୁ, ଏହି ଦୁଇ ଜଣ ବନ୍ଦୀଙ୍କ ମଧ୍ୟରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦେବା ତୁମ୍ଭେମାନେ ଚାହୁଁଛ?
ସେମାନେ କହିଲେ,
ବାରବ୍ବା।
ତାପରେ ପିଲା ତ ସେମାନଙ୍କୁ ପଚାରିଲେ,
ତେବେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ତାହାଙ୍କ ପ୍ରତି ମୁଁ କ'ଣ କରିବି?
ସମସ୍ତେ କହିଲେ,
ତାହାଙ୍କୁ କୃଷରେ ଚଢ଼ାଇ ଦିଆଯାଉ।
ପିଲା ତ ପଚାରିଲେ,
କାହିଁକି, ସେ କ'ଣ ଅପରାଧ କରିଛନ୍ତି?
କିନ୍ତୁ ସମସ୍ତେ ଚିତ୍କାର କରି କହିଲେ,
ତାହାଙ୍କୁ କୃଷରେ ଚଢ଼ାଇ ଦିଆଯାଉ।
ପିଲା ତ ଦେଖିଲେ ଯେ ସେ ଲୋକମାନଙ୍କ ମତ ବଦଳିବାକୁ କିଛି କରିପାରିବେ ନାହିଁ, ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠିଛନ୍ତି। ପିଲା ତ କିଛି ପାଣି ନେଲେ ଓ ସମସ୍ତେ ଦେଖିପାରିବା ଭଳି ତାହାଙ୍କର ଦୁଇ ହାତ ଧୋଇଲେ। ସେ କହିଲେ,
ଏ ଲୋକର ମୃତ୍ୟୁ ପାଇଁ ମୋ ଦାୟୀ ନୁହେଁ, ତୁମ୍ଭେମାନେ କେବଳ ଏସବୁ କରୁଛ।
ସବୁ ଲୋକ ଉତ୍ତର ଦେଲେ,
ଆମ୍ଭେ ତାହାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବୁ, ତାହାଙ୍କ ମୃତ୍ୟୁ ପାଇଁ ଯେକୌଣସି ଦଣ୍ଡ ପାଇବାକୁ ଯୋଗ୍ୟ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥିରେ ରାଜି ଅଛୁ।
ପିଲା ତ ବାରବ୍ବାକୁ ମୁକ୍ତ କରିଦେଲେ। ଓ ଯୀଶୁଙ୍କୁ ବେତରେ ମାରିବା ପାଇଁ ଆଦେଶ ଦେଲେ। ତାପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସୈନ୍ୟମାନଙ୍କ ହାତରେ ଅର୍ପଣ କଲେ। ତାପରେ ପିଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ପିଲାତଙ୍କ ରାଜପ୍ରାସାଦ ଭିତରକୁ ନେଇଗଲେ। ସବୁ ସୈନ୍ୟମାନେ ଯୀଶୁଙ୍କ ଚାରିପଟେ ଜମା ହୋଇଗଲେ। ସୈନ୍ୟମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ। ସେମାନେ କଣ୍ଟା ଡାଳରେ ଗୋଟିଏ ମୁକୁଟ ତିଆରି କଲେ ଓ ସେହି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ। ତାହାଙ୍କର ଡାହାଣ ହାତରେ ବାଡ଼ିଟି ଧରେଇ ଦେଲେ। ତାପରେ ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ବସି ପଡ଼ି ତାହାଙ୍କୁ ଥଟ୍ଟା କଲେ। ସେମାନେ କହିଲେ,
ହେ ଯିହୁଦୀ ମାନଙ୍କର ରାଜା, ତୁମ୍ଭେ ଦୀର୍ଘଜୀବୀ ହୁଅ।
ତାପରେ ସେମାନେ ତାହାଙ୍କ ମୁହଁ ଉପରକୁ ଛେପ ପକାଇଲେ ଓ ତାହାଙ୍କ ହାତରୁ ବାଡ଼ିଟି ନେଇ ସେଥିରେ ତାହାଙ୍କର ମୁଣ୍ଡକୁ ପିଟିବାକୁ ଲାଗିଲେ। ତାହାଙ୍କୁ ଥଟ୍ଟା କରିସାରିବା ପରେ ତାହାଙ୍କ ପୋଷାକ କାଢ଼ିନେଲେ ଓ ପୁଣି ତାହାଙ୍କ ନିଜ ବସ୍ତ୍ର ପିନ୍ଧାଇ କ୍ରୁଶରେ ଚଢ଼ାଇବା ପାଇଁ ନେଇଗଲେ। ସୈନ୍ୟମାନେ ଯୀଶୁଙ୍କୁ ନେଇ ନଗର ବାହାରକୁ ଯାଉଥିବା ସମୟରେ କୁରିଣୀୟ ସିମୋନ ନାମରେ ଜଣେ ଲୋକକୁ ଦେଖିଲେ। ସେମାନେ ସେ ଲୋକଟିକୁ ଯୀଶୁଙ୍କ ପାଇଁ କ୍ରୁଶ ବହି ନେବା ପାଇଁ ବାଧ୍ୟ କଲେ। ସେମାନେ ଗଲଗଥା ନାମକ ସ୍ଥାନରେ ପହଞ୍ଚିଲେ। ସେମାନେ ଯୀଶୁଙ୍କୁ ପିତ୍ତମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଚାଖିବା ପରେ ପିଇବା ପାଇଁ ମନା କଲେ। ସେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟା ମାରିସାରି ତାହାଙ୍କର ପୋଷାକପତ୍ର ନିଜ ନିଜ ଭିତରେ ଗୁଲିବାଣ୍ଟ କରି ବାଣ୍ଟିନେଲେ। ତାପରେ ସୈନ୍ୟମାନେ ସେଠାରେ ଯୀଶୁଙ୍କୁ ଜଗିବା ପାଇଁ ବସିଲେ। ସୈନ୍ୟମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥିରେ ଲେଖାଥିଲା, ଏ ଯିହୁଦୀମାନଙ୍କର ରାଜା ଯୀଶୁ। ସେହି ସମୟରେ ଦୁଇଜଣ ଡକାୟତଙ୍କୁ ମଧ୍ୟ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼ାଇ ଦିଆଗଲା, ଜଣକୁ ତାହାଙ୍କ ଡାହାଣ ପଟେ ଓ ଆର ଜଣକୁ ବାମ ପଟେ। ସେହି ପାଖ ଦେଇ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସେମାନେ ସେମାନଙ୍କ ମୁଣ୍ଡ ହଲେଇ କହୁଥିଲେ,
ତୁମ୍ଭେ କହୁଥିଲ ଯେ ତୁମ୍ଭେ ମନ୍ଦିରକୁ ଭାଙ୍ଗି ଦେଇପାରିବ ଓ ପୁଣି ତାକୁ ତିନି ଦିନ ମଧ୍ୟରେ ତିଆରି କରିଦେଇପାରିବ, ତେଣୁ ଏବେ ତୁମ୍ଭେ ନିଜକୁ ରକ୍ଷା କର। ତୁମ୍ଭେ ଯଦି ପ୍ରକୃତରେ ପରମେଶ୍ୱରଙ୍କର ପୁତ୍ର, ତେବେ କ୍ରୁଶ ଉପରୁ ତଳକୁ ଚାଲି ଆସ।
ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନମାନେ ମଧ୍ୟ ସେଠାରେ ଥିଲେ। ସେମାନେ ମଧ୍ୟ ଅନ୍ୟମାନଙ୍କ ଭଳି ଯୀଶୁଙ୍କୁ ଥଟ୍ଟା କରୁଥିଲେ। ସେମାନେ କହୁଥିଲେ,
ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲେ, ଏବେ କିନ୍ତୁ ସେ ନିଜକୁ ରକ୍ଷା କରିପାରୁନାହାନ୍ତି। ଲୋକେ କହନ୍ତି ଯେ ସେ ଇସ୍ରାଏଲର ରାଜା, ଏ କଥା ଯଦି ସତ, ତେବେ ସେ ବର୍ତ୍ତମାନ କ୍ରୁଶ ଉପରୁ ତଳକୁ ଓହ୍ଲାଇ ଆସନ୍ତୁ, ତେବେ ଆମେ ତାହାଙ୍କୁ ବିଶ୍ୱାସ କରିବୁ। ସେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରୁଥିଲେ। ଯଦି ପ୍ରକୃତରେ ପରମେଶ୍ୱର ତାହାଙ୍କୁ ଚାହୁଁଥାନ୍ତି, ତେବେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, ମୁଁ ପରମେଶ୍ୱରଙ୍କ ପୁତ୍ର।
ଯେଉଁ ଡକାୟତମାନଙ୍କୁ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼ାଇ ଦିଆଯାଇଥିଲା, ସେମାନେ ମଧ୍ୟ ଯୀଶୁଙ୍କୁ ସେହିଭଳି ଥଟ୍ଟା କରିବାରେ ଲାଗିଲେ। ଦୁଇ ପ୍ରହର ଠାରୁ ତିନିଟା ବାଜିବା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘଟିଗଲା। ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ,
ଏଲି ଏଲି ଲାମା ସାବକ୍ତାନି,
ଅର୍ଥାତ୍, ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ। ସେଠାରେ ଠିଆ ହୋଇଥିବା କେତେକ ଲୋକ ଏକଥା ଶୁଣିଲେ ଓ କହିଲେ,
ସେ ଏଲିଓଙ୍କୁ ଡାକୁଛି।
ସେହି କ୍ଷଣି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ସ୍ପଞ୍ଜଟିଏ ନେଇ ଆସିଲା, ତାକୁ ଅମ୍ଳରସରେ ବୁଡ଼ାଇ ଗୋଟିଏ ବାଡ଼ିରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦେଲା। କିନ୍ତୁ ଅନ୍ୟମାନେ କହିଲେ,
ରୁହ, ଏଲିଓ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।
ପୁଣି ଥରେ ଯୀଶୁ କହିଲେ, ସମାପ୍ତ ହେଲା। ତାପରେ ସେ ପ୍ରାଣତ୍ୟାଗ କଲେ। ତାପରେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରିଯାଇ ଦୁଇ ଖଣ୍ଡ ହୋଇଗଲା। ଭୂମିକମ୍ପ ହେଲା ଓ ପଥରମାନ ଫାଟିଗଲା, କବରଗୁଡ଼ିକ ଖୋଲିଗଲା। ଆଗରୁ ମରିଯାଇଥିବା ପରମେଶ୍ୱରଙ୍କର ଅନେକ ଗୁଡ଼ିଏ ଲୋକ ମୃତ୍ୟୁରୁ ପୁଣି ଉତ୍ଥାନ ହେଲେ। ସେମାନେ କବର ଭିତରୁ ବାହାରି ଆସିଲେ। ଯୀଶୁଙ୍କ ମୃତ୍ୟୁରୁ ବଞ୍ଚି ଉଠିବା ପରେ ସେମାନେ ପବିତ୍ର ନଗରକୁ ଯାଇ ଅନେକ ଲୋକଙ୍କୁ ଦେଖାଦେଲେ। ରୋମୀୟ ସେନାଧ୍ୟକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟ ସବୁ ଘଟଣାମାନ ଘଟୁଥିବା ଦେଖିଲେ। ସେମାନେ ବହୁତ ଭୟ କଲେ ଓ ସେମାନେ କହିଲେ,
ସେ ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ଥିଲେ।
କିଛି ଦୂରରେ ଅନେକ ସ୍ତ୍ରୀ ଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀ ଲୋକମାନେ ଯୀଶୁଙ୍କ ଯତ୍ନ ନେବା ପାଇଁ ଗାଲିଲିରୁ ତାହାଙ୍କ ସହିତ ଆସିଥିଲେ। ସେମାନଙ୍କ ମଧ୍ୟରେ ମଗଦଲିନୀ ମରିୟମ, ଜାକୁବ ଓ ଜୋସେଫଙ୍କ ମା ମରିୟମ ଓ ଜେବଦୀଙ୍କ ପୁତ୍ରମାନଙ୍କ ମା ଥିଲେ। ସନ୍ଧ୍ୟା ହେବା ବେଳକୁ ଜୋସେଫ ନାମକ ହାରମାଥିଆର ଜଣେ ଧନୀ ଲୋକ ଜେରୁସାଲମରେ ଆସି ପହଞ୍ଚିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। ସେ ପିଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପିଲା ତ ସୈନ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ, ଶରୀରକୁ ତାହାଙ୍କୁ ଦେଇଦିଅ। ଜୋସେଫ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ୱାରା ଘୋଡ଼େଇ ଦେଲେ। ଜୋସେଫ ଯୀଶୁଙ୍କ ଶରୀରକୁ ତାହାଙ୍କ ନୂଆ କବର ମଧ୍ୟରେ ରଖିଲେ। ସେହି କବରକୁ ଜୋସେଫ ପଥରର କାନ୍ଥ କାଟି ତିଆରି କରିଥିଲେ। ତାପରେ ସେ ଗୋଟିଏ ବହୁତ ବଡ଼ ପଥର ଗଡ଼େଇ ଆଣି ପ୍ରବେଶ ଦ୍ୱାରକୁ ବନ୍ଦ କରିଦେଲେ। ଏସବୁ କଲାପରେ ଜୋସେଫ ଚାଲିଗଲେ। ମଗଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀ ଲୋକ ଜଣକ ସେଠାରେ କବର ଆଗରେ ବସି ରହିଥିଲେ। ସେହି ଦିନଟି ପ୍ରସ୍ତୁତି ଦିବସ ଥିଲା। ସେହି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରିସିମାନେ ପିଲାତଙ୍କୁ ଭେଟିଲେ। ସେମାନେ କହିଲେ,
ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନର୍ଥିତ ହେବି। ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଚୋରି କରି ନେବା ପାଇଁ ଚେଷ୍ଟା କରିବେ। ତାପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।
ପିଲା ତ ସେମାନଙ୍କୁ କହିଲେ,
ତୁମ୍ଭେ ପହରା ପାଇଁ ସୈନ୍ୟ ନେଇଯାଇପାର। ତୁମ୍ଭେ ଯେଭଳି ଭଲ ଭାବୁଛ, ଯାଅ ଓ ସେହିପରି କବରସ୍ଥାନକୁ ପହରା ଦେଇ ନିରାପଦରେ ରଖ।
ତାପରେ ସେମାନେ କବର ପାଖକୁ ଗଲେ ଓ ପ୍ରବେଶ ଦ୍ୱାରରେ ମୋହର ଲଗାଇଲେ। ସେଠାରେ ସୈନ୍ୟମାନଙ୍କୁ ପହରା ଦେବା ପାଇଁ ଆଦେଶ ଦେଇ ଚୋରମାନଙ୍କ କବଳରୁ କବରକୁ ନିରାପଦ ରଖିବାର ବ୍ୟବସ୍ଥା କଲେ।